ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ଯୋଜନାରେ 9 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 22,000 କୋଟି ଟଙ୍କାର ସହାୟତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ଗରିବ କୃଷକ ଯୁବକ ଓ ମହିଳାମାନେ ହେଉଛନ୍ତି ବିକଶିତ ଭାରତର ସୁଦୃଢ଼ ସ୍ତମ୍ଭ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ମାସ 4 ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ। ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପ୍ରସ୍ତୁତିର ସମୀକ୍ଷା କଲେ ଆଇନ ମନ୍ତ୍ରୀ। ଏବଂ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଭାଗଲପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 19ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଚାଷୀମାନଙ୍କୁ ଆଜି 22,000 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଦେଶରେ କୃଷକଙ୍କ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ପ୍ରଦାନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ କୃଷକ ଯୁବକ ଓ ମହିଳାମାନେ ହେଉଛନ୍ତି ବିକଶିତ ଭାରତର ସୁଦୃଢ଼ ସ୍ତମ୍ଭ। ଏହି ବର୍ଗର ବିକାଶ ହେଲେ ଦେଶର ବିକାଶ ହୋଇପାରିବ।
ବିତେ ଦଶକ ମେଁ ହମନେ କିସାନୋ କେ ହର ସମସ୍ୟା କେ ସମାଧାନ କେ ଲିଏ ପୁରୀ ଶକ୍ତି ସେ କାମ କିଆ। କିସାନ କୋ ଖେତି କେ ଲିଏ ଅଚ୍ଛେ ବୀଜ ଚାହିଏ, ପର୍ଯ୍ୟାପ୍ତ ଔର ସସ୍ତି ଖାଦ ଚାହିଏ, କିସାନୋ କୋ ସିଞ୍ଚାଇ କି ସୁବିଧା ଚାହିଏ, ପଶୁଓ କା ବିମାରୀ ସେ ବଚାଓ ଚାହିଏ ଔର ଆପଦା କେ ସମୟ ନୁକସାନ ସେ ସୁରକ୍ଷା ଚାହିଏ। ପହଲେ ଇନ ସଭି ପହଲୁଓ କୋ ଲେକର କିସାନ ସଂକଟ ସେ ଘିରା ରହତା ଥା।
ସୂଚନାଯୋଗ୍ୟ, ଦେଶର 9 କୋଟି 80 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ହିତାଧିକାରୀଙ୍କୁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର 36,98,000ରୁ ଉର୍ଦ୍ଧ୍ୱ ଚାଷୀ ସାମିଲ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ କୃଷକ ପରିବାରଙ୍କୁ 3ଟି କିସ୍ତିରେ ବାର୍ଷିକ 6,000 ଟଙ୍କାର ସହାୟତା ରାଶି ଦିଆଯାଉଛି। 2019 ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ ଆଜି ସମ୍ବଲପୁର ଜିଲ୍ଲାର 61,000ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ 12 କୋଟି ଟଙ୍କାର ସହାୟତା ମିଳିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଜିଲ୍ଲାର 1,20,000 ଚାଷୀ ପିଏମ୍ କିଷାନ ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଲାଭ ପାଉଛନ୍ତି। ସବ୍କା ସାଥ ସବ୍କା ବିକାଶକୁ ମୂଳମନ୍ତ୍ର କରି ସରକାର ସମ୍ବଲପୁର ଜିଲ୍ଲାକୁ କୃଷି ଓ ଗ୍ରାମ୍ୟ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଦେଖିଥିଲେ ଏବଂ ସରକାରଙ୍କ ଏହି ଯୋଜନାକୁ ନେଇ ଖୁସି ବ୍ୟକ୍ତ କରିଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହି ଯୋଜନା ଲାଭଦାୟକ ହୋଇଛି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ 48,606 ଜଣ ଚାଷୀଙ୍କୁ ଏହି ଯୋଜନାରେ 19ତମ କିସ୍ତି ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାର 13ଟି ବ୍ଲକରେ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ 1,52,545 ଜଣ ଚାଷୀ ଆଜି 19ତମ କିସ୍ତି ପାଇଛନ୍ତି। ଭଦ୍ରକ ଜିଲ୍ଲା ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ 1,69,504 ଜଣ ଚାଷୀଙ୍କୁ ସହାୟତା ଦିଆଯାଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସହାୟତା ପାଇଥିବା ଜଣେ ହିତାଧିକାରୀ ସୁଭାଷ ଚନ୍ଦ୍ର ପରିଡ଼ା ଆକାଶବାଣୀକୁ କହିଛନ୍ତି,
ପ୍ରଧାନମନ୍ତ୍ରୀ ଯୋଜନାରେ ଆମେ ବର୍ଷକୁ 6,000 ଟଙ୍କା ପାଇ ବିଭିନ୍ନ ଚାଷ କରି ଆମ ପରିବାରକୁ ଭରଣ ପୋଷଣ କରୁଛୁ। ତାଙ୍କୁ ଅଶେଷ ଭାବରେ ଧନ୍ୟବାଦ, କାହିଁକି ନା ଏଇ କୃଷକମାନେ ଏଇ ଟଙ୍କାରେ ତାଙ୍କର ଯେଉଁ ସାମର୍ଥ୍ୟ ନଥିଲା ଯେଉଁ ଚାଷ କରିବା ପାଇଁ କିଛି କିଛି ସାହାଯ୍ୟ ପାଉଛନ୍ତି। ଏବଂ ବିଶେଷ ଭାବରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ ଏଇଭଳି ଭାବରେ ଯଦି ଏହା ଠିକ୍ ଭାବରେ ଚାଲିବ ତାହେଲେ ଚାଷୀମାନେ ବହୁତ ଉପକୃତ ହେବେ ଏବଂ ତା ପରିବାର ପୋଷଣରେ ଏହା ସହାୟକ ହେବ।
ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ ପରିସରରେ ଆଜି ଜିଲ୍ଲାର 50,000 ପଞ୍ଜିକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର 1,70,193 ଜଣ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 19ତମ ସହାୟତା ରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ସେ ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରାର୍ଥନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ସରକାର ଜମି ଯୋଗାଇ ଦେବା ପରେ ରାଜ୍ୟ ସରକାର ଅତିଥି ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତ୍ରିବେଣୀ ସଙ୍ଗମରେ ଗଙ୍ଗା ଆରତୀ କରିବା ସହ ମହାକୁମ୍ଭରେ ବୁଡ଼ ପକାଇଥିଲେ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ମାସ 4 ତାରିଖରୁ ନୂଆଦିଲ୍ଲୀସ୍ଥିତ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପ୍ରବନ୍ଧନ ସଂସ୍ଥାନଠାରେ ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯିବ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଯୋଗଦେବେ। ଏହି ସମ୍ମିଳନୀରେ ଆଧୁନିକ ନିର୍ବାଚନ ପରିଚାଳନାର ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେବ। ସୂଚନା ପ୍ରଯୁକ୍ତି ସଂରଚନା, ପ୍ରଭାବଶାଳୀ ଯୋଗାଯୋଗ, ସାମାଜିକ ଗଣମାଧ୍ୟମର ପ୍ରସାର ବୃଦ୍ଧି ଆଦି ସମ୍ପର୍କରେ ଆଲୋଚନା କରାଯିବ। ସୂଚନା ଅନୁସାରେ ଜ୍ଞାନେଶ କୁମାର ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ପ୍ରଥମ ସମ୍ମିଳନୀ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ଅନାଥ ଓ ଅନଗ୍ରସର 266 ଜଣ ପିଲାମାନଙ୍କୁ ସହାୟତା ରାଶି ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ନିରାଶ୍ରୟ ଶିଶୁମାନଙ୍କୁ ରାହା ଦେଖାଇବା ପାଇଁ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ଓ ସୁଖମୟ ଶୈଶବ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ପ୍ରଧାନ ଭିକ୍ଷାବୃତ୍ତିରେ ନିୟୋଜିତ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ମିଶନ ବାତ୍ସଲ୍ୟ 2022 ମସିହାରେ ଆରମ୍ଭ ହୋଇଥିଲା। ସରକାର ଏହି ଯୋଜନାରେ ପିଲାମାନଙ୍କୁ ପ୍ରତିମାସରେ 4,000 ଟଙ୍କା ସହାୟତା ରାଶି ପ୍ରଦାନ କରିଥାନ୍ତି। ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ବ୍ୟବସ୍ଥାର ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ମନ୍ଦିରର ବିଭିନ୍ନ ନିଯୋଗ ସହିତ ଆଲୋଚନା କରି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ରାତି 10ଟାରେ ପ୍ରଭୁ ଲିଙ୍ଗରାଜଙ୍କର ମହାଦୀପ ଯେପରି ସୁରୁଖୁରୁରେ ଉଠିବ ସେ ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ସିସିଟିଭିର ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନେ କେଉଁଦ୍ୱାର ଦେଇ ପ୍ରବେଶ କରିବେ ଏବଂ ପ୍ରସ୍ଥାନ କରିବେ ସେ ନେଇ ବିଚାର ବିମର୍ଶ ଚାଲିଛି। ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ପୂଜାର୍ଚ୍ଚନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଆନ୍ତର୍ଜାତିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରରେ 6ଷ୍ଠ ଓଡ଼ିଶା ଟ୍ରାଭେଲ୍ ବଜାର ଆରମ୍ଭ ହେଉଛି। ଭାରତୀୟ ବାଣିଜ୍ୟ ଶିଳ୍ପ ମହାସଂଘ ସହଭାଗିତାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ 13ତମ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ଦିବାରାତ୍ର ଏହି ମ୍ୟାଚ୍ର ସମଲେଶ୍ୱରୀ ସ୍ପୋର୍ଟିଂ ଓ ରାଞ୍ଚି ମଧ୍ୟରେ ଖେଳାଯାଉଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଫୁଟବଲ ଏକାଡେମୀର ସୂଚନା ଅନୁସାରେ ଆସନ୍ତା ମାସ 2 ତାରିଖରେ ଓଡ଼ିଶା ଓ କୋଲକାତା ମଧ୍ୟରେ ଏକ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ର ମହିଳା ବର୍ଗରେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ନେଦରଲ୍ୟାଣ୍ଡ 4-2 ଗୋଲ୍ରେ ଅଗ୍ରଣୀ ରହିଛି। ସନ୍ଧ୍ୟା 7:30ଟାରେ ପୁରୁଷ ବର୍ଗରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜି ଅପରାହ୍ନ 3:00ରେ ପୁରୁଷ ବର୍ଗରେ ଖେଳାଯାଇଥିବା ମ୍ୟାଚ୍ରେ ଜର୍ମାନୀ ଆୟର୍ଲ୍ୟାଣ୍ଡକୁ 8-2 ଗୋଲ୍ରେ ପରାସ୍ତ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲାପାଳ ଏସ୍ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଖଡ଼ିଆଳଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ 91ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ହୋଇଥିବା ଖବର ଆମର ହସ୍ତଗତ ହେବାରେ ଲାଗିଛି। ପାଣିପାଗ, ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବା ସହ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପରେ ସର୍ବୋଚ୍ଚ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଜି 37ଟି ସହରର ତାପମାତ୍ରା 30 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡି ଓ ବୌଦ୍ଧଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 9 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 22,000 କୋଟି ଟଙ୍କାର ସହାୟତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ମାସ 4 ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀ ଏବଂ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।